ସୁନ୍ଦର ବାତାବରଣରେ ରହିପାରୁ, ଗୋଟେ ସୁନ୍ଦର ସ୍ୱାସ୍ଥ୍ୟ ସହ ଆମେ ଜୀବନଯାପନ କରିବୁ, ସମସ୍ତଙ୍କୁ ମୁଁ ପ୍ରଣାମ ଜଣାଇବି। ସଦାବେଳେ ମୁଁ ସେଇଥିଲାଗି ମାରି ପ୍ରଶଂସା କରେ ଏବଂ ହୃଦୟରୁ ଧନ୍ୟବାଦ ଦିଏ। ସମାଜ ସେବାର ପାଖାପାଖି 18 ବର୍ଷ ଭିତରେ ତୃଣମୂଳ ସ୍ତରରୁ ଈଶ୍ୱର ସୀମା ଆମେରିକାର ହ୍ୱାଇଟ୍ ହାଉସ୍ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବହୁତ ଗୁଡ଼ିଏ ଅର୍ଗାନାଇଜେସନ ସଂସ୍ପର୍ଶରେ ମୁଁ ଆସିଛି, କିନ୍ତୁ CFRର କର୍ମକର୍ତ୍ତା ତଥା ବୋର୍ଡ ଅଫ୍ ଡାଇରେକ୍ଟର ଏବଂ କେବଳ ଓଡ଼ିଶା ନୁହେଁ, ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ, UP, ମୁଁ ଯେଉଁ ଯେଉଁ ଜାଗାରେ CFR କର୍ମକର୍ତ୍ତାମାନଙ୍କ ସଂସ୍ପର୍ଶରେ ଆସିଛି, ସମସ୍ତଙ୍କର କାମ କରିବାର ଶୈଳୀ, ସମାଜର ଶେଷ ଧାଡ଼ିରେ ରହୁଥିବା ଲୋକମାନଙ୍କ ପ୍ରତି ତାଙ୍କର ଉଦାରତା, ଭଲ ପାଇବା, ସମ୍ମାନ ମୋତେ ଆକୃଷ୍ଟ କରିଛି ତାଙ୍କ ସହିତ ଅନୁବନ୍ଧିତ ହୋଇକି ରହିବା ପାଇଁ। ବୋଧହୁଏ ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ମୁଁ ଫାର୍ଷ୍ଟ ଟ୍ରାନ୍ସଜେଣ୍ଡର ବା କିନର CFR ଅର୍ଗାନାଇଜେସନ ସହିତ ଆସୋସିଏଟ୍ ହୋଇକି ଏଠି ଆମେ କାମ ଆରମ୍ଭ କରିଥିଲୁ। ଯେତେବେଳେ ମୋର ଆଜି ବି ମନେ ଅଛି, ପିଲା ମ୍ୟାଡ଼ାମ୍ ଯେତେବେଳେ ଆସିଥିଲେ, ମୁଁ ପଲାସପଲ୍ଲୀ ଲେନ୍ ନମ୍ବର 12